ओम शांति। आजर सकार महावाक्य 12 अगस्त 2025 मधुर सतान मान तुम मान सेवा कर बहुत उमंग उत्साह रहा दरकार। जदि ज्ञान एवं योग जना अच्छे तेज अन्न मान को शिखाओ। सेवार वृद्धि कर प्रश्न सेवा कर उमंग उत्साह न आसवर कारण कण क्यों विघ्न कारण उत्साह रहुना। उत्तर सबुठ बड़ विघ्न हेउचे क्रिमिनल आई अर्थात विकारी दृष्टि। एही बीमारी सेवा प्रति उत्साहित हेबापाई दिए नाही। एहा बहुत कड़ा बीमारी। जदि क्रिमिनल दृष्टि ठंडा होई नथिब गृहस्थ व्यवहार रे दुईटी जाक चक ठीक भावरे चालु नथिब तेबे गृहस्थी एक बोझ भली अनुभव हेब जहाद्वारा हालुका होई सेवार उमंग उत्साह रखि परिबो नाही। गीत जाग सजनिया जाग ओम शांति। मधुर सतान मैने गीत शुणिले एहीपरी दुई चारिटी भल गीत अच्छे जहा समस्त पाखे रहा दरकार अथवा टेप्रे भरवा उचित। वास्तव में यह गीत मनुष्य मान द्वारा उचित बोली कहा ड्रामा अनुसार जहा टच हो पी पाने आसुची गीत पाने शुणा द्वारा निशा चढ़ी थाए पान तो निशा चढ़ा उचित जे एवं आम नुआ राजत्व स्थापन करुचु रावण ठार् राज्य नौ जेपरी कही युद्ध पाई लड़ुले ख्याल रही थाए ना एहंकर राजत्व अधिकार करिनेबो यांको गाँ को आमे निज हाथ को नेजिबो। वास्तव रे सेमाने सब विनाश जिनिष पाई लड़ते तुम्हें संतान मानंकर लड़ई माया सहित होउचे जहा विषय रे तुम ब्राह्मण मानंक व्यतीत आउ काहाको जणा नाही। तुम्हें जानिछ आम को एही विश्व रे गुप्त रीति रे राज्य स्थापन करिबाको हेबो अथवा बाबा ठारु संपत्ति नेबाको हेबो। एहाको वास्तव रे लड़ाई भी कहजिब नाही। ड्रामा अनुसार तुम्हें सत्व प्रधान रु तम प्रधान हो जाइछ पुणी एबे सत्व प्रधान हेबाको पड़िबो। तुम्हें निजर जन्म को जानी नथिल एबे बाबा बुझाउछंती आउ जेउ सब धर्म रहिछि सेमानंकु एही ज्ञान मिलिब नाही। बाबा तुम्हें संतान मानक ही बस बुझाऊ गायन मध्य रही धर्म रे ही शक्ति रही भारतवासी मानक एक जाना नहीं आमर क्यों धर्म तुम्हें बाबा द्वारा जानुचे आमर आदि सनातन देवी देवता धर्म बाबा से पुणी तुमको से धर्म को परिवर्तित करुछंते। तुम्हें जानिच आमर धर्म कितने सुखदायी तुमको कहा सहित लड़ाई आदि करिबा अनुचित। तुमको तो निज स्व धर्म रे स्थित रही बाबा को मन पकाइबा को हेबो एथिरे ही समय लगी थाए एपरी नुहे जे केवल कहिदेले स्व धर्म रे स्थित होई जिवो भीतरे स्मृति रहिबा उचित। मु आत्मा हेउचे शांत स्वरूप मु आत्मा एबे तम प्रधान पतित होई जाइछि। मु आत्मा शांति धाम रे थिबा समय रे पवित्र थिले परे पाठ करी तम प्रधान हो जाइछि एबे पुणे पवित्र होई घर को फेरबा को हेबो। बापांक ठारु संपत्ति नेबा पाई निज को आत्मा निश्चय करी बापांको मने पकाइबा को हेबो। तुमको निशा चढ़ीबा दरकार जे आमे हेउछु ईश्वरंकर संतान बापांको मने पकाइले ही विकर्म विनाश हेबो। कित्ते सहज कथा बाबांको मने पकाइबा द्वारा आमे पवित्र होई पुणी शांति धाम को चले जिबो। दुनिया रे लोक मने ई शांति धाम सुख धाम को भी जानी नहांते एक कथा कोनोसी शास्त्र रे नाही। ज्ञान सागरंकर एकमात्र गीता शास्त्र ही रही छे जेउथिरे केवल नाम बदलाई देछंते समस्तंकर सद्गति दाता ज्ञानर सागर सही परम पिता परमात्मा को कहा जाउछे आओ कहा को ज्ञानवान कहा जाई पारिबो नाही। जेबे से आसे ज्ञान देबे तेबे तुम्हें ज्ञानवान होई पारिबो। ଏବେ ସମସ୍ତେ ହେଉଛନ୍ତି ଭକ୍ତିବାନ। ତୁମେ ମଧ୍ୟ ଥିଲ, ଏବେ ପୁଣି ଜ୍ଞାନବାନ ହେଉଛ। କ୍ରମାନ୍ୱୟରେ ପୁରୁଷାର୍ଥ ଅନୁସାରେ କାହା କାହା ପାଖରେ ଜ୍ଞାନ ଅଛି, ପୁଣି କାହା ପାଖରେ ନାହିଁ, ତେବେ ତାଙ୍କୁ କଣ କୁହାଯିବ? ସେଇ ହିସାବରେ ଉଚ୍ଚପଦ ପାଇପାରିବେ ନାହିଁ। ବାବା ସେବା ପାଇଁ କେତେ ଉତ୍ସାହିତ କରୁଛନ୍ତି, ପିଲାମାନଙ୍କ ପାଖରେ ଏବେ ସେଇ ଶକ୍ତି ଆସିନାହିଁ ଯେ କାହାକୁ ଭଲ ଭାବରେ ବୁଝାଇ ପାରିବେ। ଏହିଭଳି ପ୍ରକାରର ଯୁକ୍ତି ରଚନା କର। ଯଦିଓ ପିଲାମାନେ ମେହନତ କରି ସମ୍ମିଳନୀ ଆଦି କରୁଛନ୍ତି, ଗୋପଙ୍କ ପାଖରେ କିଛି ଶକ୍ତି ଅଛି। ତାଙ୍କର ଖ୍ୟାଲ ରହୁଛି ଯେ ସଂଗଠନ ହେଉ ଯାହାଦ୍ୱାରା କିଛି ଯୁକ୍ତି ରଚନା ହୋଇପାରିବ। ସେବାର ବୃଦ୍ଧି କିପରି ହେବ, ଏଥିପାଇଁ ପ୍ରୟାସ କରୁଛନ୍ତି। ଯଦିଓ ନାମ ରହିଛି ଶକ୍ତି ସେନା, ପରନ୍ତୁ ପଢାଲେଖା ନୁହନ୍ତି। କେହି ପୁଣି ଅପାଠୁଆ ମଧ୍ୟ ଦୁନିଆର ପାଠୁଆଙ୍କୁ ଭଲ ପଢାଉଛନ୍ତି। ବାପା ବୁଝାଉଛନ୍ତି ବିକାର ଦୃଷ୍ଟି ବହୁତ କ୍ଷତି କରିଥାଏ, ଏହି ବେମାରୀ ବହୁତ କଡା, ସେଥିପାଇଁ ଆଗ୍ରହ ହେଉ ନାହାନ୍ତି। ତେଣୁ ବାପା ପଚାରୁଛନ୍ତି ତୁମେ ଯୁଗଳ ଅର୍ଥାତ ଦୁଇ ଚକ ଠିକ ଭାବେ ଚାଲୁଛ, ସେପଟେ କେତେ ବଡ଼ ବଡ଼ ସେନା ରହିଛନ୍ତି, ସ୍ତ୍ରୀଙ୍କର ଦଳ ମଧ୍ୟ ରହିଛି, ଲେଖାପଢ଼ି କରିଛନ୍ତି, ତାଙ୍କୁ ସାହାଯ୍ୟ ମଧ୍ୟ ମିଳୁଛି। ତୁମେ ତ ହେଉଛ ଗୁପ୍ତ, କେହି ବି ଜାଣିନାହାନ୍ତି ଯେ ଏହି ବ୍ରହ୍ମା କୁମାର କୁମାରୀମାନେ କଣ କରୁଛନ୍ତି, ତୁମମାନଙ୍କ ମଧ୍ୟରେ କ୍ରମାନୁସାରେ ରହିଛନ୍ତି। ଗୃହସ୍ଥ ବ୍ୟବହାରର ବୋଝ ମୁଣ୍ଡ ଉପରେ ରହିବା କାରଣରୁ ନଈ ପଡ଼ିଛନ୍ତି। ବ୍ରହ୍ମା କୁମାର କୁମାରୀ ନିଜକୁ କହୁଛନ୍ତି, କିନ୍ତୁ ବିକାରୀ ଦୃଷ୍ଟି ଥଣ୍ଡା ହେଉନାହିଁ। ଏକାଭଳି ଦୁଇଟି ଚକ ଚାଲିବା ଏହା ବହୁତ ମୁସ୍କିଲ। ବାବା ସନ୍ତାନମାନଙ୍କୁ ସେବା ବଢାଇବା ପାଇଁ ବୁଝାଉଛନ୍ତି, କେହି ଧନବାନ ଥିଲେ ମଧ୍ୟ ଆଗ୍ରହ ରଖୁନାହାନ୍ତି। ଧନର କ୍ଷୀରାର୍ଥ ଅଛନ୍ତି, ପିଲା ଯଦି ନହେଲା ତେବେ ପୋଷ୍ୟ ସନ୍ତାନ ଗ୍ରହଣ କରିଥାନ୍ତି, ଆଗ୍ରହ ରହୁନାହିଁ। ବାପା ମୁଁ ବସିଛି, ମୁଁ ବଡ଼ ଘର ନେଇ ଦେଉଛି। ବାବାଙ୍କର ଦୃଷ୍ଟି ବିଶେଷ ଭାବେ ଦିଲ୍ଲୀ ଉପରେ ରହିଛି, କାହିଁକି ନା ଦିଲ୍ଲୀ ହେଉଛି ରାଜଧାନୀ ମୁଖ୍ୟାଳୟ। ବାପା କହୁଛନ୍ତି ଦିଲ୍ଲୀରେ ବିଶେଷ ସେବା କର, କାହାକୁ ବୁଝାଇବା ପାଇଁ ଅଫିସ ଭିତରକୁ ପଶିଯିବା ଦରକାର। ଗାୟନ ମଧ୍ୟ ରହିଛି ଯେ ପାଣ୍ଡବ ମାନଙ୍କୁ କୌରବଙ୍କ ଠାରୁ ତିନିପାଦ ଭୂମି ମଧ୍ୟ ମିଳିନଥିଲା। ଏହି କୌରବ ଅକ୍ଷର ତ ଗୀତାରୁ ଆସିଛି, ଭଗବାନ ଆସି ରାଜଯୋଗ ଶିଖାଇଥିଲେ, ତାର ନାମ ଗୀତା ରଖାଯାଇଛି, କିନ୍ତୁ ଗୀତାର ଭଗବାନଙ୍କୁ ଭୁଲି ଯାଇଛନ୍ତି। ସେଥିପାଇଁ ବାବା ଘଡି ଘଡି କହୁଛନ୍ତି ମୁଖ୍ୟ ଏହି ବିଷୟରେ ଆଲୋଚନା ଆବଶ୍ୟକ। ଆଗରୁ ବାବା କହୁଥିଲେ ବନାରସର ବିଦ୍ୱାନ ମଣ୍ଡଳୀମାନଙ୍କୁ ବୁଝାଅ, ବାବା ଯୁକ୍ତି ତ ବତାଉଛନ୍ତି, ଭଲ ଭାବରେ ଚେଷ୍ଟା କରିବା ଉଚିତ। ବାବା ବାରମ୍ବାର ବୁଝାଉଛନ୍ତି ଦିଲ୍ଲୀରେ ଭଲ ଭାବେ ଯୁକ୍ତି ରଚନା କରି ସେବା କର, ସଂଗଠନରେ ମଧ୍ୟ ଏହି ସମ୍ବନ୍ଧରେ ବିଚାର କର। ମୂଳ କଥା ହେଉଛି ବଡ଼ ମେଳା ଆଦି ଦିଲ୍ଲୀରେ କିପରି କରିହେବ। ଲୋକମାନେ ତ ଦିଲ୍ଲୀରେ ବହୁତ ହରତାଳ ଆଦି କରୁଛନ୍ତି, ତୁମେ ତ ଏପରି କୌଣସି କାମ କରୁନାହ, ତୁମକୁ ତ ଲଢେଇ ଝଗଡ଼ା କରିବାର କିଛି କଥା ନାହିଁ, ତୁମେ ତ କେବଳ ସୁପ୍ତ ଆତ୍ମାଙ୍କୁ ଜାଗ୍ରତ କରୁଛ, ଦିଲ୍ଲୀବାସୀଙ୍କୁ ହିଁ ମେହନତ କରିବାକୁ ହେବ। ତୁମେ ଜାଣିଛ ଯେ ଆମେ ବ୍ରହ୍ମାଣ୍ଡର ମଧ୍ୟ ମାଲିକ, ପୁଣି କଳ୍ପ ପୂର୍ବ ସଦୃଶ ସୃଷ୍ଟିର ମଧ୍ୟ ମାଲିକ ହେବୁ, ଏହି କଥାରେ ପୂର୍ଣ୍ଣ ବିଶ୍ୱାସ ରଖ, ଏହି ନିଶ୍ଚୟ ପକ୍କା ଅଟେ, ବିଶ୍ୱର ମାଲିକ ହେବାକୁ ହିଁ ପଡିବ। ଏବେ ତୁମକୁ ରାଜଧାନୀରେ ତିନିପାଦ ଭୂମି ଦରକାର, ଯେପରି ଜ୍ଞାନର ଗୋଳା ଛଡା ଯାଇପାରିବ, ନିଶା ରହିବା ଦରକାର ନା, ବଡ଼ଙ୍କର ଆବାସ ଦରକାର ନା। ଏ ସମୟରେ ସାରା ଭାରତ ହେଉଛି ଗରିବ, ଗରିବମାନଙ୍କର ସେବା କରିବା ପାଇଁ ହିଁ ବାବା ଆସୁଛନ୍ତି। ଦିଲ୍ଲୀରେ ତ ବହୁତ ଭଲ ସେବା ହେବା ଦରକାର, ବାବା ଇଙ୍ଗିତ କରୁଛନ୍ତି। ଦିଲ୍ଲୀବାସୀ ଭାବୁଛନ୍ତି ଯେ ବାବା ଆମର ଧ୍ୟାନ ଆକର୍ଷିତ କରୁଛନ୍ତି, ପରସ୍ପର ମଧ୍ୟରେ କ୍ଷୀରାଖଣ୍ଡ ହୋଇ ସ୍ନେହରେ ଚଳିବା ଦରକାର। ପାଣ୍ଡବମାନେ ନିଜର କିଲ୍ଲା ପ୍ରସ୍ତୁତ କରନ୍ତୁ, ଦିଲ୍ଲୀରେ ହିଁ କରିବାକୁ ପଡିବ, ଏଥିରେ ଭଲ ବୁଦ୍ଧିମାନ ହେବା ଆବଶ୍ୟକ, ଏହାଦ୍ୱାରା ବହୁତ କିଛି କରିପାରିବ। ସେମାନେ ତ ବହୁତ ଗାନ କରୁଛନ୍ତି ଯେ ଭାରତ ଆମର ଦେଶ, ଆମେ ଏପରି କରିବୁ, କିନ୍ତୁ ନିଜ ପାଖରେ କିଛି ବି ଦମ୍ ନାହିଁ। ବିଦେଶୀ ମାନଙ୍କ ସାହାଯ୍ୟ ବିନା ଉନ୍ନତି କରିପାରିବି ନାହିଁ। ତୁମକୁ ତ ଅବିନାଶୀ ବାବାଙ୍କ ଠାରୁ ବହୁ ସାହାଯ୍ୟ ମିଳୁଛି, ଏତେ ସାହାଯ୍ୟ ଅନ୍ୟ କେହି ଦେଇପାରିବେ ନାହିଁ। ଏବେ ଜଲ୍ଦି କିଲା କରିବାକୁ ହେବ। ତୁମମାନଙ୍କୁ ବାବା ବିଶ୍ୱର ବାସାହୀ ଦେଉଥିବାରୁ ବହୁତ ଆଗ୍ରହ ରହିବା ଦରକାର। ପର ଦର୍ଶନ ପର ଚିନ୍ତନରେ ବହୁତଙ୍କର ବୁଦ୍ଧି ଅଟକି ରହୁଛି। ମାତାମାନଙ୍କ ଉପରେ ବନ୍ଧନର ବିପଦ ରହିଛି, ପୁରୁଷମାନଙ୍କ ଉପରେ କୌଣସି ବନ୍ଧନ ନାହିଁ। ମାତାମାନଙ୍କୁ ଅବଳା କୁହାଯାଏ, ପୁରୁଷମାନେ ବଳବାନ ଥାନ୍ତି। ପୁରୁଷ ବିବାହ କଲେ ତାଙ୍କୁ ଉତ୍ସାହିତ କରି କୁହାଯାଏ, ତୁମେ ହିଁ ଗୁରୁ, ଈଶ୍ୱର ସବୁକିଛି ଅଟ। ସ୍ତ୍ରୀ ତ ଯେପରି ଲାଙ୍ଗୁଡ଼ ସଦୃଶ, ପଛରେ ଯିଏ ଲଟକି ଥାନ୍ତି ବାସ୍ତବରେ ସିଏ ଲାଙ୍ଗୁଡ଼ ହୋଇ ଝୁଲିକି ରହିଥାନ୍ତି। ପତି ଠାରେ ମୋହ, ପିଲାଙ୍କ ଠାରେ ମୋହ ଥାଏ, ପୁରୁଷମାନଙ୍କର ଏତେ ମୋହ ରହି ନଥାଏ। ତାଙ୍କର ତ ଗୋଟିଏ ଜୋତା ଗଲା ତେବେ ଦ୍ୱିତୀୟ ତୃତୀୟ ଆଣିଥାନ୍ତି, ଅଭ୍ୟାସ ହୋଇଯାଇଛି। ବାବା ତ ବୁଝାଉଛନ୍ତି ଏହିଭଳି କଥା ସବୁ ଖବର କାଗଜରେ ବାହାର କର, ପିଲାମାନଙ୍କୁ ବାବାଙ୍କର ପ୍ରତ୍ୟକ୍ଷତା କରିବାକୁ ହେବ, ଏସବୁ ବୁଝାଇବା ତୁମର କାମ। ବାବାଙ୍କ ସହିତ ତ ଦାଦା ମଧ୍ୟ ଅଛନ୍ତି, ତେଣୁ ବାବା ସବୁ ସ୍ଥାନକୁ ଯାଇପାରିବେ ନାହିଁ। କହିବେ ଶିବ ବାବା ଏକଥା କୁହ, ଆମ ଉପରେ ଏହି ବିପଦ ଆସିଛି, ଏହି କଥାରେ ଆପଣ ରାୟ ଦିଅନ୍ତୁ। ଏହିପରି କଥା ସବୁ ପଚାରିବାକୁ ଲାଗିବେ। ବାବା ତ ଆସିଛନ୍ତି ପତିତଙ୍କୁ ପବିତ୍ର କରିବା ପାଇଁ। ବାବା କହୁଛନ୍ତି ତୁମକୁ ସବୁ ଜ୍ଞାନ ମିଳୁଛି, ଚେଷ୍ଟା କରି ପରସ୍ପର ମିଶି ରାୟ କର। ତୁମ ସନ୍ତାନ ମାନଙ୍କୁ ଏବେ ବିହଙ୍ଗ ମାର୍ଗର ସେବା ଦେଖାଇବା ଉଚିତ। ପିମ୍ପୁଡି ମାର୍ଗର ସେବା ତ ହୋଇ ଆସୁଛି, କିନ୍ତୁ ଏପରି ସେବାର ଚମତ୍କାର କରି ଦେଖାଅ ଯେପରି ବହୁତଙ୍କର କଲ୍ୟାଣ ହୋଇଯିବ। ବାବା ଏହା କଳ୍ପ ପୂର୍ବରୁ ମଧ୍ୟ ବୁଝାଇଥିଲେ, ଏବେ ମଧ୍ୟ ବୁଝାଉଛନ୍ତି। ବହୁତଙ୍କର ବୁଦ୍ଧି କେଉଁଠି ନା କେଉଁଠି ବାନ୍ଧି ହୋଇ ରହିଛି, ଉତ୍ସାହ ନାହିଁ। ତୁରନ୍ତ ଦେହ ଅଭିମାନ ଆସିଯାଉଛି, ଦେହ ଅଭିମାନ ହିଁ ସତ୍ୟାନାଶ କରିଛି। ଏବେ ସତ୍ୟ ବାବା ତୁମକୁ ଶ୍ରେଷ୍ଠ କରିବା ପାଇଁ କେତେ ସହଜ କଥା ବତାଉଛନ୍ତି। ବାବାଙ୍କୁ ମନେ ପକାଇଲେ ଶକ୍ତି ଆସିବ, ନଚେତ ଶକ୍ତି ଆସିବ ନାହିଁ। ସେଣ୍ଟର ସମ୍ଭାଳିଲେ ମଧ୍ୟ ସେଇ ନିଶା ରହୁନାହିଁ, କାହିଁକି ନା ଦେହ ଅଭିମାନ ରହିଛି। ଦେହି ଅଭିମାନୀ ହେଲେ ତ ନିଶା ଛାଡ଼ିବ, ଯେ ମୁଁ କେତେ ଶ୍ରେଷ୍ଠ ପିତାଙ୍କର ସନ୍ତାନ। ବାବା କହୁଛନ୍ତି ଯେତେ ତୁମେ ଦେହି ଅଭିମାନୀ ହେବ ସେତେ ଶକ୍ତି ଆସିବ। ଅଧା କଳ୍ପର ଦେହ ଅଭିମାନର ନିଶା ରହିଛି, ତେଣୁ ଦେହି ଅଭିମାନୀ ହେବାରେ ବହୁତ ମେହନତ ଲାଗୁଛି। ଏପରି ନୁହେଁ ବାପା ଜ୍ଞାନର ସାଗର, ମୁଁ ମଧ୍ୟ ଜ୍ଞାନ ଧାରଣ କରିଛି, ବହୁତଙ୍କୁ ବୁଝାଉଛି, କିନ୍ତୁ ଏଥିପାଇଁ ଯୋଗ ବଳର ଧାର ମଧ୍ୟ ଦରକାର। ଜ୍ଞାନ ତରବାରି ଅଛି, ବାବାଙ୍କ ସ୍ମୃତି ହିଁ ହେଉଛି ଯାତ୍ରା, ଉଭୟ ଅଲଗା ଅଲଗା ଜିନିଷ। ଜ୍ଞାନ ତରବାରିରେ ଯୋଗ ବଳ ରୂପୀ ଯାତ୍ରାର ଧାର ଦରକାର, ତାହା ନଥିଲେ କାଠର ତରବାରି ହୋଇଯିବ। ଶିଖମାନେ ତରବାରିର କେତେ ସମ୍ମାନ ରଖିଥାନ୍ତି, ସେମାନେ ତ ହିଂସକ ଥିଲେ, ଯେଉଁଥିରେ ଲଢେଇ କରୁଥିଲେ। ବାସ୍ତବରେ ଗୁରୁମାନେ କଣ ଲଢେଇ କରିପାରିବେ କି? ଗୁରୁ ତ ଅହିଂସକ ହେବା ଦରକାର ନା, ଲଢେଇ ଦ୍ୱାରା କଣ ସଦ୍ଗତି ହେବ କି? ତୁମର ତ ହେଉଛି ଯୋଗର ବିଷୟ, ଯୋଗ ବଳ ବିନା ଜ୍ଞାନ ତରବାରି କାମ କରିବ ନାହିଁ। ବିକାରୀ ଦୃଷ୍ଟି ବହୁତ କ୍ଷତି କରିଥାଏ, ଆତ୍ମା କାନ ଦ୍ୱାରା ଶୁଣେ। ବାବା କହୁଛନ୍ତି ତୁମେ ମୋର ସ୍ମୃତିରେ ମଗନ ରହିଲେ ସେବା ବହୁତ ବଢିଯିବ। କେବେ କେବେ କହୁଛନ୍ତି ବାବା ସମ୍ବନ୍ଧୀ ମାନେ ଶୁଣୁ ନାହାନ୍ତି, ବାବା କହୁଛନ୍ତି ବାବାଙ୍କ ସ୍ମୃତିରେ ଦୁର୍ବଳ ଅଛ, ସେଥିପାଇଁ ଜ୍ଞାନର ତରବାରି କାମ କରୁନାହିଁ। ବାବାଙ୍କୁ ମନେ ପକାଇବାର ମେହନତ କର, ଏହା ହେଉଛି ଗୁପ୍ତ ମେହନତ। ମୁରଲୀ ଶୁଣାଇବା ହେଉଛି ପ୍ରତ୍ୟକ୍ଷ, ବାବାଙ୍କ ସ୍ମୃତି ହେଉଛି ଗୁପ୍ତ ମେହନତ, ଯାହାଦ୍ୱାରା ଶକ୍ତି ମିଳିଥାଏ, ଜ୍ଞାନ ଦ୍ୱାରା ଶକ୍ତି ମିଳେ ନାହିଁ। ତୁମେ ପତିତରୁ ପାବନ ଯୋଗର ବଳ ଦ୍ୱାରା ହେଉଛ, ରୋଜଗାର କରିବା ପାଇଁ ହିଁ ପୁରୁଷାର୍ଥ କରିବାକୁ ହେବ। ପିଲାମାନଙ୍କର ସ୍ମୃତି ଏକରସ ରହିଲେ ଅବସ୍ଥା ଭଲ ରହୁଛି ଏବଂ ବହୁତ ଖୁସିରେ ରହୁଛନ୍ତି। ଯେବେ ବାପାଙ୍କ ସ୍ମୃତି ଠିକ ରହୁନାହିଁ, କୌଣସି କଥାରେ ଦ୍ୱନ୍ଦ୍ୱରେ ପଡୁଛନ୍ତି, ତେବେ ଖୁସି ହଜି ଯାଉଛି। କଣ ପିଲାମାନଙ୍କର ଶିକ୍ଷକଙ୍କ କଥା ମନେ ପଡୁନଥିବ? ଏଠାରେ ତ ଘରେ ରହି ସବୁକିଛି କରି ଶିକ୍ଷକଙ୍କୁ ମନେ ପକାଇବାକୁ ହେବ। ଏହି ଶିକ୍ଷକଙ୍କ ଦ୍ୱାରା ବହୁତ ବହୁତ ଶ୍ରେଷ୍ଠ ପଦ ମିଳୁଛି। ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ହେବ। ଶିକ୍ଷକଙ୍କ ସ୍ମୃତି ରହିଲେ ବାପ ଏବଂ ଗୁରୁ ନିଶ୍ଚୟ ମନେ ପଡ଼ିବେ। ବାପା କେତେ ପ୍ରକାରରେ ବୁଝାଉଛନ୍ତି, କିନ୍ତୁ ଘରେ ପୁଣି ଧନ ଦୌଲତ ପିଲାଛୁଆ ଆଦି ଦେଖି ବାପାଙ୍କୁ ଭୁଲି ଯାଉଛନ୍ତି, ବହୁତ ବୁଝାଉଛନ୍ତି ମଧ୍ୟ। ତୁମକୁ ରୁହାନି ସେବା କରିବାକୁ ହେବ। ବାବାଙ୍କ ସ୍ମୃତି ହେଉଛି ସର୍ବୋଚ୍ଚ ସେବା। ମନସ ବାଚା କର୍ମଣା ବୁଦ୍ଧିରେ ବାବାଙ୍କ ସ୍ମୃତି ରହୁ। ମୁଖ ଦ୍ୱାରା ମଧ୍ୟ ଜ୍ଞାନର କଥା ଶୁଣାଅ। କାହାକୁ ଦୁଃଖ ଦିଅ ନାହିଁ, କୌଣସି ଅକର୍ତ୍ତବ୍ୟ କର ନାହିଁ। ପ୍ରଥମ କଥା ହେଲା, ବାବାଙ୍କୁ ନ ବୁଝିଲେ ଆଉ କିଛି ହେଲେ ବି ବୁଝିବେ ନାହିଁ। ପ୍ରଥମେ ବାବାଙ୍କ ପ୍ରତି ନିଶ୍ଚୟ ବୁଦ୍ଧି କର, ନଚେତ ଆଗକୁ ବଢିବା ଅନୁଚିତ। ସେ ବାବା ରାଜଯୋଗ ଶିଖାଇ ବିଶ୍ୱର ମାଲିକ କରୁଛନ୍ତି। ଏହି ଚିଜି ଦୁନିଆରେ ମାୟାର ବହୁ ଚାକଚକ୍ୟ ରହିଛି, କେତେ ଫେସନ ହୋଇଗଲାଣି। ଛିଛି ଦୁନିଆ ପ୍ରତି ଘୃଣା ଆସିବା ଦରକାର। ଏକମାତ୍ର ବାପାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ, ପବିତ୍ର ହୋଇଯିବ। ସମୟ ନଷ୍ଟ କର ନାହିଁ, ଭଲ ଭାବରେ ଧାରଣ କର। ମାୟା ଶତ୍ରୁ ବହୁତଙ୍କର ବୁଦ୍ଧି ଖାଲି କରିଦେଉଛି। ସେନାରେ କମାଣ୍ଡର ଭୁଲ କଲେ ତାଙ୍କୁ ବହିଷ୍କାର କରିଦେଇଥାନ୍ତି। ସ୍ୱୟଂ କମାଣ୍ଡରଙ୍କୁ ମଧ୍ୟ ଲାଜ ଲାଗିଥାଏ, ପୁଣି ଇସ୍ତଫା ପତ୍ର ଦେଇଦିଅନ୍ତି। ଏଠାରେ ମଧ୍ୟ ସେହିପରି ହେଉଛି। ଭଲ ଭଲ କମାଣ୍ଡର୍ସ କେବେ କେବେ ଫେଲ ହୋଇଯାଇଥାନ୍ତି। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଧାତାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଯୋଗର ଗୁପ୍ତ ମେହନତ କରିବାକୁ ହେବ। ଯୋଗର ମସ୍ତିରେ ରହିବା ଦ୍ୱାରା ସେବା ସ୍ୱତଃ ବଢି ଚାଲିବ। ମନ ବଚନ କର୍ମରେ ଯୋଗଯୁକ୍ତ ରହିବାର ପୁରୁଷାର୍ଥ କରିବାକୁ ହେବ। ନମ୍ବର ଦୁଇ, ମୁଖ ଦ୍ୱାରା ଜ୍ଞାନ କଥା ହିଁ ଶୁଣାଇବାକୁ ହେବ, କାହାକୁ ଦୁଃଖ ଦେବାର ନାହିଁ, କୌଣସି ବି ଅକର୍ତ୍ତବ୍ୟ କାର୍ଯ୍ୟ କରିବାର ନାହିଁ, ଦେହି ଅଭିମାନୀ ହେବାର ମେହନତ କରିବାକୁ ହେବ। ବରଦାନ ଲୁହା ଭଳି ଆତ୍ମାକୁ ପାରସ ମଣିଷ ସଦୃଶ କରୁଥିବା ମାଷ୍ଟର ପାରସନାଥ ହୁଅ। ତୁମେ ହେଉଛ ସମସ୍ତେ ପାରସନାଥ ପିତାଙ୍କର ସନ୍ତାନ, ମାଷ୍ଟର ପାରସନାଥ। ତେଣୁ କିପରି ବି ଲୁହା ଭଳି ଆତ୍ମା ହୋଇଥିଲେ ମଧ୍ୟ ତୁମମାନଙ୍କ ସଙ୍ଗ ଦ୍ୱାରା ଲୁହା ମଧ୍ୟ ପାରସମଣି ହୋଇଯାଉ। ଇଏ ତ ଲୁହା, ଏଭଳି କେବେ ବି ଭାବିବ ନାହିଁ, କାହିଁକି ନା ପାରସମଣିର କାମ ହେଲା ଲୁହାକୁ ପାରସ କରିଦେବା। ଯଦି ଏହି ଲକ୍ଷ୍ୟ ଏବଂ ଲକ୍ଷଣକୁ ସ୍ମୃତିରେ ରଖି ପ୍ରତ୍ୟେକ ସଂକଳ୍ପ ଏବଂ ପ୍ରତ୍ୟେକ କର୍ମ କରିବ, ତେବେ ଅନୁଭବ ହେବ ଯେ ମୁଁ ଆତ୍ମାର ଲାଇଟ୍ର କିରଣ ଅନେକ ଆତ୍ମାଙ୍କୁ ସୁନା ଭଳି କରିବାର ଶକ୍ତି ପ୍ରଦାନ କରୁଛି। ସ୍ଲୋଗାନ, ପ୍ରତ୍ୟେକ କାର୍ଯ୍ୟକୁ ଯଦି ସାହସର ସହିତ କରିବ ତେବେ ସମସ୍ତଙ୍କ ଠାରୁ ସମ୍ମାନ ମିଳିବ। ଅବ୍ୟକ୍ତ ଇସାରା, ଯଦି ସହଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବ ହୁଅ। ପରମାତ୍ମା ହିଁ ଏହି ଶ୍ରେଷ୍ଠ ବ୍ରାହ୍ମଣ ଜନ୍ମର ଆଧାର। କଥାରେ ଅଛି, ଯଦି ସ୍ନେହ ଅଛି ତେବେ ଦୁନିଆ ମଧ୍ୟ ଅଛି ଏବଂ ଜୀବନ ମଧ୍ୟ ଅଛି। ଯଦି ସ୍ନେହ ନାହିଁ ତେବେ ଦୁନିଆ ନାହିଁ କି ଜୀବନ ନାହିଁ। ତେଣୁ ସ୍ନେହ ମିଳିବା ଅର୍ଥ ଦୁନିଆ ମିଳିଗଲା। ଦୁନିଆ ତ ପ୍ରଭୁ ସ୍ନେହର ଗୋଟିଏ ବୁନ୍ଦା ପାଇବା ପାଇଁ ତୃଷାର୍ଥ ଅଛନ୍ତି, କିନ୍ତୁ ଏହି ପ୍ରଭୁ ସ୍ନେହ ହେଉଛି ତୁମମାନଙ୍କର ସମ୍ପତ୍ତି। ଏହି ପ୍ରଭୁ ସ୍ନେହରେ ପାଳିତ ହେବା ଅର୍ଥ ବ୍ରାହ୍ମଣ ଜୀବନରେ ଆଗକୁ ବଢିବା। ତେଣୁ ସଦା ସର୍ବଦା ସ୍ନେହର ସାଗରରେ ଲଭ୍ଲିନ୍ ହୋଇ ରୁହ। ଆଚ୍ଛା, ଓମ୍ ଶାନ୍ତି।